ଛବି ସତର। ଅନେକ ବର୍ଷ ଗତ ହେଲା, ତଥାପି ଅବ୍ରାହମ ଓ ସାରାଙ୍କର କୌଣସି ସନ୍ତାନ ନହେଲା। ତହିଁରେ ଦିନେ ସାରା ଅବ୍ରାହମଙ୍କୁ କହିଲେ, ମୋର ଦାସୀ ସହିତ ଶୟନ କର, କେଜାଣି ତାହାଦ୍ୱାରା ମୁଁ ସନ୍ତାନ ପ୍ରାପ୍ତ ହୋଇପାରିବି। ତେଣୁ ସାରାର ଦାସୀ ହାଗାର ଅବ୍ରାହମ ଦ୍ୱାରା ଗର୍ଭଧାରଣ କଲେ। ତହୁଁ ସାରା ହାଗାରକୁ ଈର୍ଷା କରି ତା ପ୍ରତି କଠିନ ବ୍ୟବହାର କଲେ। ଈଶ୍ୱର ଦୂତଙ୍କୁ ପଠାଇ ହାଗାରକୁ ସନ୍ତାନ ଦେଲେ। ଦୂତ ତାହାଙ୍କୁ କହିଲେ, ତୁମ୍ଭର ଗୋଟିଏ ପୁତ୍ର ଜାତ ହୋଇ ତାର ନାମ ଇସ୍ମାଏଲ ଦେବ। ଇସ୍ମାଏଲ ବହୁବଂଶ ହୋଇ ମହାଗୋଷ୍ଠୀ ହେବ। ଇସ୍ମାଏଲ ଆରବ ଦେଶରେ ଆଦି ପିତା ଅଟନ୍ତି। କିନ୍ତୁ ଈଶ୍ୱର ଅବ୍ରାହମଙ୍କୁ କହିଲେ, ତୁମ୍ଭର ସ୍ତ୍ରୀ ସାରା ପୁତ୍ର ପ୍ରସବ କରିବ, ପୁଣି ତାଙ୍କ ଦ୍ୱାରା ମୋର ପ୍ରତିଜ୍ଞା ସଫଳ ହେବ।